ମୋର ପ୍ରିୟ ଦେଶବାସୀଗଣ, ନମସ୍କାର। ଶୀତ ଋତୁ ସରିବାକୁ ଯାଉଛି। ବସନ୍ତ ଋତୁ ଏବେ ଆମ ଜୀବନର ଦ୍ୱାର ଦେଶରେ। ପତ୍ର ସବୁ ଝଡ଼ିବା ପରେ ଗଛରେ ନୂଆ ପତ୍ର କଅଁଳେ, ଫୁଲ ଫୁଟେ, ବାଡ଼ି ବଗିଚା ସବୁଜିମାରେ ଭରିଯାଏ। ପକ୍ଷୀମାନଙ୍କର କଳରବ ମନକୁ ଭଲ ଲାଗେ। କେବଳ ଫୁଲ ନୁହେଁ, ଗଛ ଡାଳରେ ଫଳ ମଧ୍ୟ ସୂର୍ଯ୍ୟାଲୋକରେ ଝଲସୁଥାଏ। ଗ୍ରୀଷ୍ମ ଋତୁରେ ଫଳୁଥିବା ଆମ୍ଭର ବଉଳ ବସନ୍ତରେ ହିଁ ଦେଖିବାକୁ ମିଳିଥାଏ। ସେହିପରି କ୍ଷେତରେ ସୋରିଷର ହଳଦିଆ ଫୁଲ ଚାଷୀ ମନରେ ଆଶାର ସଞ୍ଚାର କରିଥାଏ। ପଳାଶର ନାଲି ଫୁଲ ହୋଲିର ଆଗମନର ସୂଚନା ଦେଇଥାଏ। ଅମୀର ଖୁସ୍ରୁ ଋତୁ ପରିବର୍ତ୍ତନର ଏହି ଦିଗଗୁଡ଼ିକ ସମ୍ପର୍କରେ ଅତି ଚମତ୍କାର ଭାବରେ ଲେଖିଛନ୍ତି। ସୋରିଷ ଫୁଲର ଅପରୂପ ମେଳେ, ପଳାଶ ଫୁଟେ ଆମ୍ବ ଫଳେ, କୋଇଲି ଗାଏ ଡାଳେ ଡାଳେ। ଯେତେବେଳେ ପ୍ରକୃତି ସୁନ୍ଦର ରୂପ ଧାରଣ କରିଥାଏ, ଋତୁ ମନକୁ ସୁହାଇଲା ଭଳି ହୋଇଥାଏ, ସେତେବେଳେ ମଣିଷ ମଧ୍ୟ ଏହି ଋତୁର ଭରପୁର ମଜା ନେଇଥାଏ। ଶ୍ରୀପଞ୍ଚମୀ, ମହାଶିବରାତ୍ରି ଏବଂ ହୋଲି ଉତ୍ସବ ମଣିଷ ଜୀବନରେ ଖୁସିର ରଙ୍ଗ ଭରି ଦେଇଥାଏ। ପ୍ରେମ, ଭାଇଚାରା, ମାନବିକତାରେ ପରିପୂର୍ଣ୍ଣ ବାତାବରଣରେ ଆମେ ବର୍ଷର ଅନ୍ତିମ ମାସ ଫଲ୍ଗୁନକୁ ବିଦା ଦେବା ଏବଂ ନୂଆ ମାସ ଚୈତ୍ରକୁ ସ୍ୱାଗତ ଜଣାଇବା ପାଇଁ ପ୍ରସ୍ତୁତ ହେବା। ଏହି ଦୁଇ ମାସକୁ ନେଇ ତ ବସନ୍ତ ଋତୁ। ସର୍ବପ୍ରଥମେ ମୁଁ ଦେଶର ଲକ୍ଷ ଲକ୍ଷ ନାଗରିକମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବାକୁ ଚାହୁଁଛି। କାରଣ ମନ୍ କି ବାତ୍ ପୂର୍ବରୁ ଯେତେବେଳେ ମତାମତ ପଠାଇବାକୁ କହେ, ସେତେବେଳେ ପ୍ରଚୁର ମାତ୍ରାରେ ମତାମତ ଆସେ। ନରେନ୍ଦ୍ର ମୋଦି ଆପ୍ରେ, ଟ୍ୱିଟରରେ, ଫେସବୁକ୍ ମାଧ୍ୟମରେ, ଚିଠିରେ, ଏଥିପାଇଁ ମୁଁ ସମସ୍ତଙ୍କ ପ୍ରତି କୃତଜ୍ଞ। ଶୋଭା ଜଲାନ୍ ମୋତେ ନରେନ୍ଦ୍ର ମୋଦି ଆପ୍ରେ ଲେଖିଛନ୍ତି ଯେ ବହୁଳ ସଂଖ୍ୟାରେ ଲୋକ ଇସ୍ରୋର ଉପଲବ୍ଧି ସମ୍ପର୍କରେ ଜାଣିନାହାନ୍ତି, ତେଣୁ ସେ 104 ଉପଗ୍ରହ ପ୍ରେରଣ ଏବଂ ଇଣ୍ଟରସେପ୍ଟର ମିସାଇଲ୍ ସମ୍ପର୍କରେ କିଛି ସୂଚନା ଦେବା ପାଇଁ ମୋତେ ଅନୁରୋଧ କରିଛନ୍ତି। ଶୋଭାଜୀ, ଭାରତ ପାଇଁ ଗର୍ବର ଉଦାହରଣକୁ ସ୍ମରଣ କରିଥିବାରୁ ଆପଣଙ୍କୁ ଅନେକ କୃତଜ୍ଞତା ଜ୍ଞାପନ କରୁଛି। ଦାରିଦ୍ର୍ୟ ସହ ସଂଗ୍ରାମ ହେଉ, ଅସୁସ୍ଥତାରୁ ରକ୍ଷା ପାଇବା ପାଇଁ ହେଉ, ଦୁନିଆ ସହ ସମ୍ପର୍କ ସ୍ଥାପନ କରିବାକୁ ହେଉ, ଜ୍ଞାନ କିମ୍ବା ସୂଚନାର ପ୍ରଚାର ପାଇଁ ହେଉ, ଟେକ୍ନୋଲୋଜି ବା ବିଜ୍ଞାନ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। 15 ଫେବୃଆରୀ 2017 ଭାରତର ଜୀବନରେ ଏକ ଗୌରବମୟ ଦିନ। ଆମର ବୈଜ୍ଞାନିକମାନେ ବିଶ୍ୱ ଆଗରେ ଭାରତର ଗୌରବ ସ୍ଥାପିତ କରିଦେଲେ। ଆମେ ସମସ୍ତେ ଜାଣିଛୁ ଯେ ଇସ୍ରୋ ବିଗତ କିଛି ବର୍ଷରେ ଅନେକ ଅଭୂତପୂର୍ବ ଅଭିଯାନ ସଫଳତାର ସହ ପୂର୍ଣ୍ଣ କରିଛି। ମଙ୍ଗଳ ଗ୍ରହକୁ ମାର୍ସ ମିଶନ, ମଙ୍ଗଳଯାନ ପ୍ରେରଣ କରିବାର ସଫଳତା ପରେ ବିଗତ ଦିନରେ ଇସ୍ରୋ ମହାକାଶ କ୍ଷେତ୍ରରେ ଗୋଟିଏ ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିଛି। ଇସ୍ରୋ ମେଗା ମିଶନ ଜରିଆରେ ଏକସଙ୍ଗେ ବିଭିନ୍ନ ଦେଶ, ଯେଉଁଥିରେ ଆମେରିକା, ଇସ୍ରାଏଲ, କାଜାକସ୍ତାନ, ନେଦରଲ୍ୟାଣ୍ଡ, ସ୍ୱିଜରଲ୍ୟାଣ୍ଡ, ୟୁଏଇ ଏବଂ ଭାରତ ସାମିଲ ଅଛନ୍ତି, ଏମାନଙ୍କର 104 ଉପଗ୍ରହ ସଫଳତାର ସହ ମହାକାଶକୁ ପ୍ରେରଣ କରିଛି। ଏକସଙ୍ଗେ 104 ଉପଗ୍ରହ ମହାକାଶକୁ ପ୍ରେରଣ କରି ଇତିହାସ ସୃଷ୍ଟି କରିଥିବା ଭାରତ ଏହି କ୍ଷେତ୍ରରେ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି। ଏହା ମଧ୍ୟ ଖୁସିର କଥା ଯେ ଏହା PSLV ଲଗାତାର ଭାବରେ 38ତମ ସଫଳ ପ୍ରେରଣ ଅଟେ। ଏହା କେବଳ ଇସ୍ରୋ ପାଇଁ ନୁହେଁ, ସମଗ୍ର ଭାରତ ପାଇଁ ଏକ ଐତିହାସିକ ଉପଲବ୍ଧି। ଇସ୍ରୋର ଏହି କଷ୍ଟ ଇଫେକ୍ଟିଭ୍ ଏଫିସିଏଣ୍ଟ ସ୍ପେସ୍ ପ୍ରୋଗ୍ରାମ ସାରା ଦୁନିଆ ପାଇଁ ଗୋଟିଏ ଆଶ୍ଚର୍ଯ୍ୟ ପାଲଟି ଯାଇଛି ଏବଂ ସାରା ବିଶ୍ୱ ଖୋଲା ହୃଦୟରେ ଭାରତର ବୈଜ୍ଞାନିକମାନଙ୍କର ସଫଳତାର ପ୍ରଶଂସା କରିଛନ୍ତି। ଭାଇ ଓ ଭଉଣୀମାନେ, ଏହି 104 ଉପଗ୍ରହ ମଧ୍ୟରୁ ଗୋଟିଏ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଉପଗ୍ରହ ହେଉଛି କାର୍ଟୋସାଟ୍ 2D। ଏହା ଭାରତର ଉପଗ୍ରହ। ଏହାଦ୍ୱାରା ଉଠାଯାଉଥିବା ଫଟୋଚିତ୍ର ମାଧ୍ୟମରେ ସମ୍ବଳର ମ୍ୟାପିଂ, ଭିତ୍ତିଭୂମି ବିକାଶର ଆକଳନ, ସହରାଞ୍ଚଳ ବିକାଶ ପାଇଁ ଯୋଜନା ପ୍ରସ୍ତୁତିରେ ସହାୟତା ମିଳିବ। ବିଶେଷକରି ମୋ ଚାଷୀ ଭାଇ ଭଉଣୀମାନଙ୍କୁ ଦେଶରେ ଯେଉଁସବୁ ଜଳସ୍ରୋତ ରହିଛି ତାର ପରିମାଣ କେତେ, କିଭଳି ଏହାର ବ୍ୟବହାର ହୋଇପାରିବ, କେଉଁ ସବୁ ବିଷୟ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ, ଏହି ସମସ୍ତ ବିଷୟ ଉପରେ ଆମର ଏହି ନୂଆ ଉପଗ୍ରହ କାର୍ଟୋସାଟ୍ 2D ବହୁତ ସାହାଯ୍ୟ କରିବ। ପହଞ୍ଚିବା ପରେ ପରେ ଆମ ଉପଗ୍ରହ କିଛି ଫଟୋଚିତ୍ର ପଠାଇଛି। ଉପଗ୍ରହ ନିଜ କାମ ଆରମ୍ଭ କରିଦେଇଛି। ଆମ ପାଇଁ ଏହା ମଧ୍ୟ ଆନନ୍ଦର କଥା ଯେ ଆମର ଯୁବ ବୈଜ୍ଞାନିକ, ମହିଳା ବୈଜ୍ଞାନିକ ଏହି ଅଭିଯାନର ନେତୃତ୍ୱ ଗ୍ରହଣ କରିଛନ୍ତି। ଯୁବଗୋଷ୍ଠୀ ଏବଂ ମହିଳାମାନଙ୍କର ଏତେ ଅଧିକ ଅଂଶଗ୍ରହଣ ଇସ୍ରୋର ସଫଳତାର ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ଦିଗ। ମୁଁ ଦେଶବାସୀମାନଙ୍କ ତରଫରୁ ଇସ୍ରୋର ବୈଜ୍ଞାନିକମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ସାଧାରଣ ଜନତା ପାଇଁ, ଦେଶ ସେବା ପାଇଁ ରହିଥିବା ମହାକାଶ ବିଜ୍ଞାନର ଲକ୍ଷ୍ୟକୁ ସେମାନେ ସର୍ବଦା କାଏମ ରଖି ନୂଆ ନୂଆ ରେକର୍ଡ ସୃଷ୍ଟି କରିଚାଲିଛନ୍ତି। ଆମର ଏହି ବୈଜ୍ଞାନିକମାନଙ୍କୁ, ସେମାନଙ୍କର ପୁରା ଟିମ୍‌କୁ ଯେତେ ବଧାଇ ଜଣାଇଲେ ମଧ୍ୟ ତାହା କମ୍ ହେବ। ଶୋଭାଜୀ ଆଉ ଗୋଟିଏ ପ୍ରଶ୍ନ ମଧ୍ୟ ପଚାରିଛନ୍ତି, ଯାହା ହେଉଛି ଦେଶର ସୁରକ୍ଷା ସମ୍ପର୍କରେ। ଭାରତ ଗୋଟିଏ ବହୁତ ବଡ଼ ସଫଳତା ଅର୍ଜନ କରିଛି, ଯଦିଓ ଏ ସମ୍ପର୍କରେ ଏବେ ସେତେ ଅଧିକ ଆଲୋଚନା ହୋଇନି, କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଶୋଭାଜୀଙ୍କର ଦୃଷ୍ଟି ପଡ଼ିଛି। ଭାରତ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ବାଲିଷ୍ଟିକ୍ ଇଣ୍ଟରସେପ୍ଟର ମିସାଇଲ୍ର ସଫଳ ପରୀକ୍ଷା କରିଛି। ଇଣ୍ଟରସେପ୍ସନ୍ ଟେକ୍ନୋଲୋଜି ବିଶିଷ୍ଟ ଏହି କ୍ଷେପଣାସ୍ତ୍ର ଏହାର ପରୀକ୍ଷା ସମୟରେ ଭୂମିରୁ ପ୍ରାୟ 100 କିଲୋମିଟର ଉର୍ଦ୍ଧ୍ୱରେ ଶତ୍ରୁର କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବାର ସଫଳତା ଲାଭ କରିଛି। ପ୍ରତିରକ୍ଷା କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ଏବଂ ଆପଣ ଜାଣି ଖୁସି ହେବେ ଯେ ବିଶ୍ୱରେ ମାତ୍ର 4 କିମ୍ବା 5 ଦେଶ ପାଖରେ ଏହି କ୍ଷମତା ରହିଛି। ଏହା ଏତେ ଶକ୍ତିଶାଳୀ ଯେ 2000 କିଲୋମିଟର ଦୂରରୁ ବି ଯଦି ଭାରତ ଉପରେ ଆକ୍ରମଣ ଉଦ୍ଦେଶ୍ୟରେ କୌଣସି କ୍ଷେପଣାସ୍ତ୍ର ଆସେ, ତେବେ ଏହି ମିସାଇଲ୍ ତାକୁ ଧ୍ୱଂସ କରିଦେବ। ନୂଆ ଜ୍ଞାନକୌଶଳ କିମ୍ବା ନୂଆ ବୈଜ୍ଞାନିକ ସଫଳତା ଦେଖିଲେ ଆମକୁ ଆନନ୍ଦର ଅନୁଭୂତି ହୁଏ। ମାନବ ଜୀବନର ବିକାଶ ଯାତ୍ରାରେ ଜିଜ୍ଞାସା ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ। ବିଶେଷ ଭାବରେ ବୁଦ୍ଧିମାନ ଏବଂ ପ୍ରତିଭାଶାଳୀ ବ୍ୟକ୍ତି ଜିଜ୍ଞାସାକୁ ଜିଜ୍ଞାସା ହୋଇ ରହିବାକୁ ଦିଅନ୍ତିନି, ସେମାନେ ଏଥିରେ ଅନେକ ପ୍ରଶ୍ନ ମଧ୍ୟ ସୃଷ୍ଟି କରନ୍ତି, ନୂଆ ନୂଆ ଜିଜ୍ଞାସା ଖୋଜନ୍ତି, ନୂତନ ଜିଜ୍ଞାସା ସୃଷ୍ଟି କରନ୍ତି। ଏହି ଜିଜ୍ଞାସାମାନ ନୂତନ ଉଦ୍ଭାବନର କାରଣ ପାଲଟି ଯାଆନ୍ତି। ନିଜର ଜିଜ୍ଞାସାଗୁଡ଼ିକର ଉତ୍ତର ନ ପାଇବା ଯାଏଁ ସେମାନେ ଶାନ୍ତିରେ ବସନ୍ତି ନାହିଁ। ଏବଂ ହଜାର ହଜାର ବର୍ଷର ମାନବ ଜୀବନର ବିକାଶ ଯାତ୍ରାକୁ ଅନୁଧ୍ୟାନ କଲେ ଆମେ କହିପାରିବା ଯେ ଏହି ବିକାଶ ଯାତ୍ରାରେ କେଉଁଠି ହେଲେ ପୂର୍ଣ୍ଣଚ୍ଛେଦ ନାହିଁ, ପୂର୍ଣ୍ଣଚ୍ଛେଦ ଅସମ୍ଭବ। ବିଶ୍ୱ ବ୍ରହ୍ମାଣ୍ଡକୁ, ସୃଷ୍ଟିର ନିୟମକୁ, ମାନବର ମନକୁ ଜାଣିବାର ପ୍ରଚେଷ୍ଟା ନିରବଚ୍ଛିନ୍ନ ଭାବରେ ଚାଲିଥାଏ। ସେଇଥିରୁ ସୃଷ୍ଟି ହୁଏ ନୂଆ ବିଜ୍ଞାନ, ନୂଆ ଜ୍ଞାନକୌଶଳ। ଏବଂ ପ୍ରତ୍ୟେକ ଜ୍ଞାନକୌଶଳ, ବିଜ୍ଞାନର ପ୍ରତ୍ୟେକ ନୂଆ ରୂପ ଗୋଟିଏ ନୂତନ ଯୁଗକୁ ଜନ୍ମ ଦେଇଥାଏ। ମୋର ପ୍ରିୟ ଯୁବବନ୍ଧୁ, ଆମେ ଯେତେବେଳେ ବିଜ୍ଞାନ ଏବଂ ବୈଜ୍ଞାନିକମାନଙ୍କର କଠିନ ପରିଶ୍ରମ କଥା କହୁ, ସେତେବେଳେ ମୁଁ କହିବି ଯେ ଆଗରୁ ମଧ୍ୟ ଅନେକ ଥର ମନ୍ କି ବାତ୍ରେ କହିଛି ଯେ ବିଜ୍ଞାନ ପ୍ରତି ଆମ ଯୁବପିଢ଼ିର ଆକର୍ଷଣ ବୃଦ୍ଧି ପାଇବା ଉଚିତ। ଦେଶ ପାଇଁ ଅନେକ ବୈଜ୍ଞାନିକମାନଙ୍କର ଆବଶ୍ୟକତା ରହିଛି। ଆଜିର ବୈଜ୍ଞାନିକ ଭବିଷ୍ୟତ ଯୁଗର ଆଗାମୀ ପିଢ଼ିର ଜୀବନରେ ଏକ ସ୍ଥାୟୀ ପରିବର୍ତ୍ତନର କାରଣ ହୋଇଥାଏ। ମହାତ୍ମା ଗାନ୍ଧୀ କହୁଥିଲେ, "ନୋ ସାଇନ୍ସ ହାଜ୍ ଡ୍ରପ୍ଡ ଫ୍ରମ୍ ଦି ସ୍କାଇଜ୍ ଇନ୍ ଏ ପରଫେକ୍ଟ ଫର୍ମ ଅଲ୍ ସାଇନ୍ସେସ୍ ଡେଭଲପ୍ ଆଣ୍ଡ ଆର୍ ବିଲ୍ଟ ଅପ୍ ଥ୍ରୁ ଏକ୍ସପେରିଏନ୍ସ। ଅର୍ଥାତ୍ କୌଣସି ବିଜ୍ଞାନ ପରିପୂର୍ଣ୍ଣ ରୂପରେ ଆକାଶରୁ ଖସି ନାହିଁ, ପ୍ରତ୍ୟେକ ବିଜ୍ଞାନ ବିକଶିତ ହୋଇଛି ଏବଂ ଅନୁଭୂତିରୁ ସମୃଦ୍ଧ ହୋଇଛି। ପୂଜ୍ୟ ବାପୁ ଆହୁରି ମଧ୍ୟ କହିଥିଲେ, "ଆଇ ହାଭ୍ ନଥିଙ୍ଗ ବଟ୍ ପ୍ରେଜ୍ ଫର୍ ଦି ଜିଲ୍ ଇଣ୍ଡଷ୍ଟ୍ରି ଆଣ୍ଡ ସାକ୍ରିଫାଇସ୍ ଦ୍ୟାଟ୍ ହାଭ୍ ଆନିମେଟେଡ୍ ଦି ମଡର୍ନ ସାଇଣ୍ଟିଷ୍ଟ ଇନ୍ ଦି ପର୍ସୁଟ୍ ଆଫ୍ଟର୍ ଟ୍ରୁଥ୍। ଅର୍ଥାତ୍ ଆଧୁନିକ ବୈଜ୍ଞାନିକମାନେ ସତ୍ୟର ଅନୁଧାବନ ପାଇଁ ପ୍ରଦର୍ଶିତ କରୁଥିବା ଉତ୍ସାହ, ପରିଶ୍ରମ ଓ ତ୍ୟାଗର ପ୍ରଶଂସା ବ୍ୟତୀତ ମୋ ପାଖରେ କିଛି ନାହିଁ। ଜନସାଧାରଣଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଜ୍ଞାନର ସିଦ୍ଧାନ୍ତଗୁଡ଼ିକର ସରଳ ବ୍ୟବହାର କିଭଳି ହୋଇପାରିବ, ସେଥିପାଇଁ ମାଧ୍ୟମ କ'ଣ ହୋଇପାରିବ, ଟେକ୍ନୋଲୋଜି କ'ଣ ହୋଇପାରିବ, ଏସବୁ ହିଁ ସାଧାରଣ ମଣିଷ ପାଇଁ ବିଜ୍ଞାନର ଗୁରୁତ୍ୱପୂର୍ଣ୍ଣ ଅବଦାନ ହୋଇପାରିବ। ବିଗତ ଦିନରେ ନୀତି ଆୟୋଗ ଏବଂ ଭାରତର ବିଦେଶ ମନ୍ତ୍ରଣାଳୟ 14th ପ୍ରବାସୀ ଭାରତୀୟ ଦିବସ ଅବସରରେ ଗୋଟିଏ ନିଆରା ପ୍ରତିଯୋଗିତାର ଆୟୋଜନ କରିଥିଲେ। ଏଥିରେ ସମାଜ ଉପଯୋଗୀ ଅଭିନବୀକରଣ ବା ଇନୋଭେସନ୍ ନିମନ୍ତ୍ରିତ କରାଗଲା। ଏଭଳି ନୂଆ ଚିନ୍ତାଧାରାକୁ ଚିହ୍ନଟ କରିବା, ପ୍ରଦର୍ଶିତ କରିବା, ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦେବା, ଏଗୁଡ଼ିକ କିଭଳି ଜନସାଧାରଣଙ୍କ କାମରେ ଲାଗିବ, କିଭଳି ବହୁଳ ମାତ୍ରାରେ ଉତ୍ପାଦିତ ହୋଇପାରିବ, କିଭଳି ଏହାର ବ୍ୟବସାୟିକ ଉପଯୋଗ ହୋଇପାରିବ, ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥିବାର ମୁଁ ଲକ୍ଷ୍ୟ କଲି। ଯେମିତିକି ଏବେ ମୁଁ ଗୋଟିଏ ନୂଆ ଇନୋଭେସନ୍ ଦେଖିଲି, ଯାହା ଆମ ଗରିବ ମତ୍ସ୍ୟଜୀବୀ ଭାଇମାନଙ୍କ ପାଇଁ ତିଆରି କରାଯାଇଛି। ଏହା ଗୋଟିଏ ସାଧାରଣ ମୋବାଇଲ୍ ଆପ୍, କିନ୍ତୁ ଏହା ବହୁତ ଶକ୍ତିଶାଳୀ। ମତ୍ସ୍ୟଜୀବୀଟିଏ ଯେତେବେଳେ ମାଛ ଧରିବାକୁ ଯାଉଛି, ସେ କେଉଁଠିକି ଯିବ, ସର୍ବାଧିକ ଫିସ୍ ଜୋନ୍ କେଉଁଠି ରହିଛି, ପବନର ଦିଗ କ'ଣ ରହିଛି, ବେଗ କେତେ ରହିଛି, ଢେଉର ଉଚ୍ଚତା କେତେ ଅଛି, ମାନେ ଗୋଟିଏ ମୋବାଇଲ୍ ଆପ୍ରେ ସବୁ ସୂଚନା ରହିଛି। ଏହା ସାହାଯ୍ୟରେ ଆମର ମତ୍ସ୍ୟଜୀବୀ ଭାଇ ଖୁବ୍ କମ୍ ସମୟରେ ସବୁଠାରୁ ଅଧିକ ସଂଖ୍ୟାରେ ମାଛ ଥିବା ଅଞ୍ଚଳରେ ପହଞ୍ଚି ଅର୍ଥ ଉପାର୍ଜନ କରିପାରିବେ। ବେଳେବେଳେ ସମସ୍ୟା ମଧ୍ୟ ସମାଧାନ ପାଇଁ ବିଜ୍ଞାନର ଗୁରୁତ୍ୱକୁ ପ୍ରଦର୍ଶିତ କରିଥାଏ। 2005 ମୁମ୍ବାଇରେ ବହୁତ ବର୍ଷା ହେଲା, ବନ୍ୟା ହେଲା, ସମୁଦ୍ରରେ ମଧ୍ୟ ଜୁଆର ଉଠିଲା, ଅନେକ ଅସୁବିଧା ହେଲା। ଏବଂ ଯେତେବେଳେ ବି କୌଣସି ପ୍ରାକୃତିକ ବିପଦ ଆସେ, ସେତେବେଳେ ପ୍ରଥମେ ଗରିବ ଲୋକ ବିପଦରେ ପଡ଼େ। ଦୁଇଜଣ ବ୍ୟକ୍ତି ଏଥିପାଇଁ ଖୁବ୍ ମନ ଦେଇ କାମ କରିଛନ୍ତି ଏବଂ ସେମାନେ ଏଭଳି ଗୃହ ସଂରଚନା ବିକଶିତ କରିଛନ୍ତି ଯାହା ଏଭଳି ବିପଦରେ ଘରକୁ ରକ୍ଷା କରିପାରିବ, ଘରେ ବାସ କରୁଥିବା ଲୋକଙ୍କୁ ରକ୍ଷା କରିପାରିବ, ଜଳାର୍ଣ୍ଣବ ହେବାକୁ ମଧ୍ୟ ରକ୍ଷା କରିପାରିବ, ଜଳଜନିତ ରୋଗରୁ ମଧ୍ୟ ରକ୍ଷା କରିପାରିବ। ଅବଶ୍ୟ ଅନେକ ଇନୋଭେସନ୍ ରହିଥିଲା। କହିବାର ତାତ୍ପର୍ଯ୍ୟ ହେଲା ଯେ ସମାଜରେ, ଦେଶରେ ଏଭଳି ଭୂମିକା ବହନ କରୁଥିବା ଅନେକ ଲୋକ ଅଛନ୍ତି, ଆମ ସମାଜ ମଧ୍ୟ ଟେକ୍ନୋଲୋଜି ଡ୍ରିଭେନ୍ ହୋଇ ଚାଲିଛି, ବ୍ୟବସ୍ଥାମାନ ଟେକ୍ନୋଲୋଜି ଡ୍ରିଭେନ୍ ହୋଇ ଚାଲିଛି। ଟେକ୍ନୋଲୋଜି ଏକ ପ୍ରକାର ଆମ ଜୀବନର ଅଭିନ୍ନ ଅଙ୍ଗ ପାଲଟିଗଲାଣି। ବିଗତ ଦିନରେ ଡିଜିଧନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଲୋକେ ଧୀରେ ଧୀରେ ନଗଦ କାରବାରରୁ ବାହାରି ଡିଜିଟାଲ କରେନ୍ସି ଆଡ଼କୁ ଅଗ୍ରସର ହେଉଛନ୍ତି। ଭାରତରେ ମଧ୍ୟ ଡିଜିଟାଲ ଟ୍ରାନ୍ଜାକ୍ସନ ଦ୍ରୁତଗତିରେ ବୃଦ୍ଧି ପାଉଛି। ବିଶେଷ କରି ଯୁବପିଢ଼ି ନିଜ ମୋବାଇଲ ଫୋନରୁ ହିଁ ଡିଜିଟାଲ ପେମେଣ୍ଟରେ ଅଭ୍ୟସ୍ତ ହେଲେଣି। ଏହାକୁ ମୁଁ ଏକ ଶୁଭ ସଙ୍କେତ ମନେ କରୁଛି। ଆମ ଦେଶରେ ବିଗତ ଦିନରେ ଲକି ଗ୍ରାହକ ଯୋଜନା, ଡିଜିଧନ ବ୍ୟବସାୟୀ ଯୋଜନାକୁ ବହୁଳ ସମର୍ଥନ ମିଳିଛି। ପ୍ରାୟ 2 ମାସ ହେଲାଣି ପ୍ରତିଦିନ 15,000 ଲୋକଙ୍କୁ 1,000 ଟଙ୍କା ଲେଖାଏଁ ପୁରସ୍କାର ମିଳୁଛି। ଏବେ ଏହି ଯୋଜନାଗୁଡ଼ିକ ମାଧ୍ୟମରେ ଭାରତରେ ଡିଜିଟାଲ ନେଣଦେଣକୁ ଗୋଟିଏ ଜନ ଆନ୍ଦୋଳନରେ ପରିଣତ କରିବାର ଏକ ପ୍ରାରମ୍ଭିକ ପ୍ରଚେଷ୍ଟାକୁ ସମଗ୍ର ଦେଶ ସ୍ୱାଗତ କରିଛି। ଏହା ଆନନ୍ଦର ବିଷୟ ଯେ ଏଯାବତ୍ ଡିଜିଧନ ଯୋଜନାରେ 10 ଲକ୍ଷ ଲୋକଙ୍କୁ ପୁରସ୍କାର ମିଳିବା ସଙ୍ଗେ ସଙ୍ଗେ 50,000ରୁ ଅଧିକ ବ୍ୟବସାୟୀଙ୍କୁ ପୁରସ୍କାର ମିଳିସାରିଛି ଏବଂ ପ୍ରାୟ 50 କୋଟିରୁ ଅଧିକ ଟଙ୍କା ପୁରସ୍କାର ରୂପରେ ଏହି ମହାନ ଅଭିଯାନକୁ ଆଗେଇ ନେଇଥିବା ଲୋକଙ୍କୁ ମିଳିଛି। ଏହି ଯୋଜନା ଅନ୍ତର୍ଗତ 100ରୁ ଅଧିକ ଗ୍ରାହକ, ସେମାନେ ଯେଉଁମାନଙ୍କୁ 1,00,000 ଟଙ୍କା ଲେଖାଏଁ ପୁରସ୍କାର ମିଳିଛି, 4,000ରୁ ଅଧିକ ବ୍ୟବସାୟୀଙ୍କୁ 50,000 ଲେଖାଏଁ ପୁରସ୍କାର ମିଳିଛି। ଚାଷୀ ହୁଅନ୍ତୁ, ବ୍ୟବସାୟୀ ହୁଅନ୍ତୁ, ଛୋଟ ଉଦ୍ୟୋଗୀ ହୁଅନ୍ତୁ, ପେସାଦାର ହୁଅନ୍ତୁ, ଗୃହିଣୀ ହୁଅନ୍ତୁ, ବିଦ୍ୟାର୍ଥୀ ହୁଅନ୍ତୁ, ପ୍ରତ୍ୟେକ ଏଥିରେ ଉତ୍ସାହର ସହିତ ଭାଗ ନେଉଛନ୍ତି। ସେମାନଙ୍କୁ ଏହାର ଲାଭ ମଧ୍ୟ ମିଳୁଛି। ଯେତେବେଳେ ମୁଁ ଏହାର ଆନାଲିସିସ୍ ସମ୍ପର୍କରେ ପଚାରିଲି ଯେ କ'ଣ କେବଳ ଯୁବଗୋଷ୍ଠୀର ଲୋକ ହିଁ ଏଥିରେ ସାମିଲ ହେଉଛନ୍ତି, ସେତେବେଳେ ମୋତେ ଜାଣି ଖୁସି ଲାଗିଲା ଯେ ପୁରସ୍କାର ଗ୍ରହୀତାଙ୍କ ମଧ୍ୟରେ 15 ବର୍ଷର ଯୁବକଠାରୁ ଆରମ୍ଭ କରି 65-70 ବର୍ଷ ବୟସ୍କ ବ୍ୟକ୍ତି ମଧ୍ୟ ରହିଛନ୍ତି। ମହୀଶୂରରୁ ଶ୍ରୀମାନ ସନ୍ତୋଷ ଜୀ ଆନନ୍ଦ ପ୍ରକାଶ କରି ନରେନ୍ଦ୍ର ମୋଦି ଆପ୍ରେ ଲେଖିଛନ୍ତି ଯେ ତାଙ୍କୁ ଲକି ଗ୍ରାହକ ଯୋଜନାରେ 1,000 ଟଙ୍କାର ପୁରସ୍କାର ମିଳିଛି। କିନ୍ତୁ ସବୁଠାରୁ ବଡ଼ କଥା ଯାହା ସେ ଲେଖିଛନ୍ତି, ମୁଁ ଭାବୁଛି ମୋର ଆପଣମାନଙ୍କୁ କହିବା ଉଚିତ ହେବ। ସେ କହିଛନ୍ତି ଯେ ମୋତେ 1,000 ଟଙ୍କାର ଏହି ପୁରସ୍କାର ମିଳିଛି ଏବଂ ସେହି ସମୟରେ ମୋ ଦୃଷ୍ଟିକୁ ଆସିଲା ଯେ ଗୋଟିଏ ଗରିବ ବୃଦ୍ଧାଙ୍କ ଘରେ ନିଆଁ ଲାଗିଯାଇଥିଲା, ଆସବାବପତ୍ର ପୋଡ଼ିଯାଇଥିଲା। ମୁଁ ଅନୁଭବ କଲି ଯେ ମୋତେ ମିଳିଥିବା ପୁରସ୍କାର ରାଶି ଉପରେ ସେହି ଗରିବ ବୁଢ଼ୀ ମାଆର ଅଧିକାର ରହିଛି। ତେଣୁ ମୁଁ 1,000 ଟଙ୍କା ତାଙ୍କୁ ହିଁ ଦେଇଦେଲି। ମୋତେ ଖୁବ୍ ସନ୍ତୋଷ ମିଳିଲା। ସନ୍ତୋଷଜୀ, ଆପଣଙ୍କର ନାମ ଏବଂ ଆପଣଙ୍କର କାମ ଆମ ସମସ୍ତଙ୍କୁ ସନ୍ତୋଷ ପ୍ରଦାନ କରୁଛି। ଆପଣ ଗୋଟିଏ ବହୁତ ବଡ଼ ପ୍ରେରଣାଦାୟୀ କାମ କରିଛନ୍ତି। ଦିଲ୍ଲୀର 22 ବର୍ଷ ବୟସ୍କ ଅଟୋ ଚାଳକ ଭାଇ ସବୀର, ବିମୁଦ୍ରୀକରଣ ପରେ ସେ ତ ଏବେ ଡିଜିଟାଲ କାରବାର ଆରମ୍ଭ କରିଦେଇଛନ୍ତି, ଆଉ ସରକାରଙ୍କର ଲକି ଗ୍ରାହକ ଯୋଜନାରେ ତାଙ୍କୁ 1,00,000 ଟଙ୍କାର ପୁରସ୍କାର ବି ମିଳିଯାଇଛି। ସେ ଏବେ କାର୍ ଚଳାଉଛନ୍ତି, ହେଲେ ଗୋଟିଏ ଦୃଷ୍ଟିରୁ ସେ ଏହି ଯୋଜନାର ଆମ୍ବାସାଡର ହୋଇଯାଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ସେ ସବୁବେଳେ ଡିଜିଟାଲ କାରବାରର କୌଶଳ ଶିଖାଉଛନ୍ତି, ବଡ଼ ଉତ୍ସାହର ସହିତ ବୁଝାଉଛନ୍ତି ଆଉ ପ୍ରୋତ୍ସାହିତ କରୁଛନ୍ତି ମଧ୍ୟ। ମହାରାଷ୍ଟ୍ରର ଜଣେ ଯୁବ ସାଥୀ ପୂଜା ନେମାଡେ ଜଣେ ସ୍ନାତକୋତ୍ତର ଛାତ୍ରୀ, ସେ ମଧ୍ୟ ନିଜ ପରିବାରରେ ରୂପେ କାର୍ଡ, ଇ ୱାଲେଟ୍ ଆଦିର ପ୍ରୟୋଗ କେମିତି ହେଉଛି ଆଉ ଏହାଦ୍ୱାରା କେତେ ଆନନ୍ଦ ମିଳୁଛି ସେ ବିଷୟରେ ନିଜର ଅନୁଭୂତି ସମସ୍ତଙ୍କୁ ଜଣାଉଛନ୍ତି, ଆଉ 1,00,000 ଟଙ୍କାର ପୁରସ୍କାର ତାଙ୍କ ପାଇଁ କେତେବା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସେ ଏହି କାମକୁ ଏକ ଅଭିଯାନ ଭାବରେ ଗ୍ରହଣ କରିଛନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହି କାର୍ଯ୍ୟ ପାଇଁ ପ୍ରେରିତ କରୁଛନ୍ତି। ମୁଁ ଦେଶବାସୀମାନଙ୍କୁ, ବିଶେଷ କରି ଦେଶର ଯୁବପିଢ଼ିଙ୍କୁ ଆଉ ଏହି ଲକି ଗ୍ରାହକ ଯୋଜନା, ଡିଜିଧନ ବ୍ୟବସାୟ ଯୋଜନାରେ ଯେଉଁମାନେ ପୁରସ୍କାର ପାଇଛନ୍ତି ସେମାନଙ୍କୁ ଅନୁରୋଧ କରୁଛି କି ଆପଣ ନିଜେ ଏହାର ଆମ୍ବାସାଡର ହୁଅନ୍ତୁ, ଏହି ଆନ୍ଦୋଳନର ନେତୃତ୍ୱ ନିଅନ୍ତୁ। ଭ୍ରଷ୍ଟାଚାର ଏବଂ କଳାଧନ ବିରୁଦ୍ଧରେ ଲଢ଼େଇ କ୍ଷେତ୍ରରେ ଏ କାମର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ମୋ ବିଚାରରେ ଏହି କାମରେ ଯୋଗ ଦେଇଥିବା ପ୍ରତ୍ୟେକ ବ୍ୟକ୍ତି ଦେଶର ଜଣେ ଦୁର୍ନୀତି ନିବାରଣ କର୍ମୀ। ଆପଣ ଏକ ପ୍ରକାର ପବିତ୍ରତାର ବାର୍ତ୍ତାବହ। ଆପଣ ଜାଣିଛନ୍ତି ଯେ ଯେଉଁଦିନ ଏହି ଲକି ଗ୍ରାହକ ଯୋଜନାର 100 ଦିନ ପୂର୍ଣ୍ଣ ହେବ, ଅର୍ଥାତ 14 ଏପ୍ରିଲ ଡକ୍ଟର ବାବା ସାହେବ ଆମ୍ବେଦକରଙ୍କର ଜନ୍ମଜୟନ୍ତୀ ଉତ୍ସବ, ଗୋଟିଏ ସ୍ମରଣୀୟ ଦିନ। ଏପ୍ରିଲ 14 ତାରିଖରେ କୋଟି ଟଙ୍କାର ବଡ଼ ପୁରସ୍କାର ଉଠାଣ କରାଯିବ। ଏବେ ପ୍ରାୟ ଆଉ 40-45 ଦିନ ରହିଲା। ବାବା ସାହେବ ଆମ୍ବେଦକରଙ୍କର ସ୍ମୃତିରେ ଆପଣ ଗୋଟିଏ କାମ କରିପାରିବେ। ଏହି କିଛିଦିନ ତଳେ ବାବା ସାହେବ ଆମ୍ବେଦକରଙ୍କର 125ତମ ଜନ୍ମଦିନ ପାଳିତ ହୋଇଯାଇଛି। ସେହି ସ୍ମୃତିରେ ଆପଣ ବି ଅତି କମ୍ରେ 125 ଜଣ ଲୋକଙ୍କୁ ଭୀମ୍ ଆପ୍ ଡାଉନଲୋଡ୍ କରିବା ଶିଖାନ୍ତୁ। ଏହାଦ୍ୱାରା ନେଣଦେଣ କେମିତି ହୋଇପାରୁଛି ସେ କଥା ଶିଖାନ୍ତୁ, ବିଶେଷ କରି ଆପଣଙ୍କର ପାଖାପାଖି ଥିବା ଛୋଟ ଛୋଟ ବ୍ୟବସାୟୀମାନଙ୍କୁ ଶିଖାନ୍ତୁ। ଏ ବର୍ଷର ଆମ୍ବେଦକର ଜୟନ୍ତୀ ଏବଂ ଭୀମ୍ ଆପ୍କୁ ବିଶେଷ ଗୁରୁତ୍ୱ ଦିଅନ୍ତୁ। ତେଣୁ ମୋର କହିବାର କଥା ଯେ ବାବା ସାହେବ ଆମ୍ବେଦକର ଯେଉଁ ମୂଳଦୁଆ ପକାଇଛନ୍ତି ତାକୁ ମଜବୁତ କରିବାକୁ ହେବ। ଘର ଘର ଯାଇ ଦେଶର 125 କୋଟି ଲୋକଙ୍କ ନିକଟରେ ଭୀମ୍ ଆପ୍କୁ ପହଞ୍ଚାଇବାକୁ ପଡ଼ିବ। ଗତ 2-3 ମାସ ଧରି ଏ ଯେଉଁ ଆନ୍ଦୋଳନ ଚାଲିଛି ତାର ପ୍ରଭାବରେ ଅନେକ ଟାଉନସିପ୍, ଅନେକ ଗାଁ ଆଉ ଅନେକ ସହରରେ ବହୁତ ସଫଳତା ମିଳିଛି। ମୋର ପ୍ରିୟ ଦେଶବାସୀ, ଆମ ଦେଶର ଅର୍ଥ ବ୍ୟବସ୍ଥାରେ କୃଷିର ବହୁତ ବଡ଼ ଅବଦାନ ରହିଛି। ଗାଁର ଆର୍ଥିକ ଶକ୍ତି ଦେଶର ଆର୍ଥିକ ବିକାଶକୁ ଶକ୍ତି ପ୍ରଦାନ କରେ। ମୁଁ ଆଜି ଆପଣଙ୍କୁ ଗୋଟିଏ ବହୁତ ଖୁସିର କଥା କହିବାକୁ ଚାହେଁ। ଆମର କୃଷକ ଭାଇ ଭଉଣୀମାନେ କଠିନ ପରିଶ୍ରମ କରି ଆମର ଖାଦ୍ୟ ଭଣ୍ଡାର ପୂର୍ଣ୍ଣ କରିଛନ୍ତି। ଆମ କୃଷକ ଭାଇ ଭଉଣୀମାନେ ଏ ବର୍ଷ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ କରିଛନ୍ତି। ସମସ୍ତ ସୂଚନାରୁ ଜଣାପଡ଼ୁଛି ଯେ ଆମର କୃଷକମାନେ ଏ ବର୍ଷ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗି ଦେଇଛନ୍ତି। ଏଥର କ୍ଷେତରେ ଫସଲ ଏମିତି ହୋଇଛି ଯେ ପ୍ରତିଦିନ ଲାଗୁଛି ଯେମିତି ପୋଙ୍ଗାଲ ଆଉ ବୈଶାଖୀ ଆଜି ହିଁ ପାଳନ କରୁଛୁ। ଏ ବର୍ଷ କ୍ଷେତରେ ପ୍ରାୟ 2,700,000 ଟନ୍‌ରୁ ବେଶି ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି। ଆମ କୃଷକମାନଙ୍କର ସର୍ବଶେଷ ରେକର୍ଡ ଯାହା ଅଛି ତାଠାରୁ ବି 8% ଅଧିକା ଉତ୍ପାଦନ ହୋଇଛି। ଏହା ବାସ୍ତବରେ ଏକ ଅଭୂତପୂର୍ବ ସିଦ୍ଧି ବା ସଫଳତା। ମୁଁ ଦେଶର କୃଷକମାନଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ଯେ ସେମାନେ ପରମ୍ପରାଗତ ଫସଲ ସହିତ ଦେଶର ଗରିବ ଲୋକଙ୍କୁ ଦୃଷ୍ଟିରେ ରଖି ବିଭିନ୍ନ ଡାଲିଜାତୀୟ ଫସଲ ଚାଷ ମଧ୍ୟ କରିଛନ୍ତି। କାରଣ ଗରିବ ଲୋକଟିକୁ ସବୁଠୁ ଅଧିକ ପ୍ରୋଟିନ୍ ଡାଲିରୁ ହିଁ ମିଳିଥାଏ। ବହୁତ ଖୁସିର କଥା, ମୋ ଦେଶର କୃଷକମାନେ ଗରିବର ଡାକ ଶୁଣିଲେ ଏବଂ ପ୍ରାୟ 290,00,000 ହେକ୍ଟର ଜମିରେ ବିଭିନ୍ନ ଡାଲିଜାତୀୟ ଫସଲର ଚାଷ କଲେ। ଏହା ଖାଲି ଡାଲି ଉତ୍ପାଦନ ନୁହେଁ, ମୋ ଦେଶର ଗରିବମାନଙ୍କର ସବୁଠାରୁ ବଡ଼ ସେବା। ମୋର ଗୋଟିଏ ପ୍ରାର୍ଥନା, ଗୋଟିଏ ବିନତିକୁ ମୋ ଦେଶର କୃଷକମାନେ ଯେପରି ସର୍ବାଧିକ ଗୁରୁତ୍ୱ ଦେଇ ପରିଶ୍ରମ କଲେ ଏବଂ ରେକର୍ଡ ପରିମାଣର ଡାଲି ଉତ୍ପାଦନ କଲେ, ସେଥିପାଇଁ ମୋର କୃଷକ ଭାଇ ଭଉଣୀମାନେ ବିଶେଷ ଧନ୍ୟବାଦର ଅଧିକାରୀ। ମୋର ପ୍ରିୟ ଦେଶବାସୀ, ଆମ ଦେଶରେ ସରକାରଙ୍କ ଦ୍ୱାରା, ସମାଜ ଦ୍ୱାରା, ସଂଗଠନମାନଙ୍କ ଦ୍ୱାରା, ପ୍ରତ୍ୟେକଙ୍କ ଦ୍ୱାରା ସ୍ୱଚ୍ଛତା ଦିଗରେ କିଛି ନା କିଛି କାମ ଚାଲିଛି। ସମସ୍ତେ କିଛି ନା କିଛି ଉପାୟରେ ସ୍ୱଚ୍ଛତା ପ୍ରତି ସଚେତନ ବ୍ୟବହାର କରିବାର ଦେଖିବାକୁ ମିଳୁଛି। ସରକାର ଏ ଦିଗରେ ନିରନ୍ତର ଚେଷ୍ଟା ମଧ୍ୟ କରୁଛନ୍ତି। ଗତ କିଛିଦିନ ତଳେ ଭାରତ ସରକାରଙ୍କର ୱାଟର ଆଣ୍ଡ ସାନିଟାରୀ ମିନିଷ୍ଟ୍ରି ବା ପାନୀୟ ଜଳ ଏବଂ ସ୍ୱଚ୍ଛତା ମନ୍ତ୍ରଣାଳୟ, ଏହି ମନ୍ତ୍ରଣାଳୟ ଦ୍ୱାରା ତେଲେଙ୍ଗାନାରେ 23 ରାଜ୍ୟର ସରକାରୀ ଅଧିକାରୀମାନଙ୍କର ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ତେଲେଙ୍ଗାନା ରାଜ୍ୟର ୱାରଙ୍ଗାଲରେ ଏହା ଖାଲି ବନ୍ଦ କୋଠରୀରେ ଆୟୋଜିତ ହୋଇନଥିଲା, ବରଂ ପ୍ରତ୍ୟକ୍ଷ ସ୍ୱଚ୍ଛତାର କାମକୁ ପ୍ରାୟୋଗିକ ଦୃଷ୍ଟିରୁ କରାଯାଇଥିଲା। 17 ଓ 18 ଫେବୃଆରୀରେ ହାଇଦ୍ରାବାଦରେ ଟଏଲେଟ୍ ପିଟ୍ ଏମ୍ପ୍ଟିଂ ଏକ୍ସରସାଇଜ୍ କାର୍ଯ୍ୟକ୍ରମ ଆୟୋଜିତ ହେଲା, ଯେଉଁଥିରେ 6 ଘରର ଟଏଲେଟ୍ ପିଟ୍ ଖାଲି କରି ତାର ସଫେଇ କରାଗଲା। ଅଧିକାରୀମାନେ ନିଜେ କାମ କରି ଦେଖାଇଦେଲେ ଯେ ଟ୍ୱିନ୍ ପିଟ୍ ଟଏଲେଟ୍ର ବ୍ୟବହୃତ ଖାତକୁ ଖାଲି କରି ପୁଣି ଉପଯୋଗ କରାଯାଇପାରେ। ଏହି ନୂତନ ଜ୍ଞାନକୌଶଳରେ ନିର୍ମିତ ଏହି ଶୌଚାଳୟ କେତେ ସୁବିଧାଜନକ, ଆଉ ଏହାକୁ ଖାଲି କରିବାରେ କୌଣସି ଅସୁବିଧା ଅନୁଭୂତ ହୁଏନି, କୌଣସି ପ୍ରକାର ସଙ୍କୋଚ ମଧ୍ୟ ଲାଗେନି। ସଫେଇକୁ ନେଇ ଯେଉଁ ମାନସିକ ଦ୍ୱିଧା ଥାଏ ତାହା ମଧ୍ୟ ଅନୁଭୂତ ହୁଏନି। ଆମେ ଅନ୍ୟ ସଫେଇ କାମ ମଧ୍ୟ କରୁ, ସେହିପରି ଆମେ ପାଇଖାନା ଟାଙ୍କି ମଧ୍ୟ ସଫା କରିପାରିବା, ଆଉ ଏହି ପ୍ରଚେଷ୍ଟାର ଫଳ ବି ମିଳିଲା। ଦେଶର ମିଡ଼ିଆମାନେ ଏହାର ବହୁଳ ପ୍ରଚାର ପ୍ରସାର କଲେ, ଗୁରୁତ୍ୱ ବି ଦେଲେ। ସ୍ୱାଭାବିକ କଥା, ଯଦି ଜଣେ IAS ଅଫିସର ପାଇଖାନା ଟାଙ୍କି ସଫା କରୁଛି, ଦେଶର ଧ୍ୟାନ ଆକର୍ଷିତ ହେବା ତ ସ୍ୱାଭାବିକ। ଆଉ ଏ ଯେଉଁ ଟଏଲେଟ୍ ପିଟ୍ ସଫା ହୁଏ, ସେଥିରୁ ଯାହା ବାହାରେ ଆମେ ଆବର୍ଜନା ବୋଲି କହୁ, କିନ୍ତୁ ଯଦି ଖତସାର ଭାବରେ ଦେଖିବା ତାହା ଏକ ପ୍ରକାର କଳା ସୁନା। ୱେଷ୍ଟ ଟୁ ୱେଲ୍ଥ କେମିତି ହୁଏ ତାହା ଆମେ ଜାଣିପାରିବା ଏବଂ ତାହା ପ୍ରମାଣିତ ହୋଇସାରିଛି। 6 ସଦସ୍ୟ ଥିବା ପରିବାର ପାଇଁ ଗୋଟିଏ ଷ୍ଟାଣ୍ଡାର୍ଡ ଟ୍ୱିନ୍ ପିଟ୍ ଟଏଲେଟ୍, ଏହି ମଡେଲଟି ପ୍ରାୟ 5 ଭର୍ତ୍ତି ହୋଇଯାଏ। ତାପରେ ଆବର୍ଜନାକୁ ସହଜରେ ସଫା କରି ଆଉ ଗୋଟିଏ ଖାତକୁ ରିଡାଇରେକ୍ଟ କରାଯାଇପାରେ। 6 ରୁ 12 ମଧ୍ୟରେ ଏହି ଆବର୍ଜନା ସମ୍ପୂର୍ଣ୍ଣ କ୍ଷୟ ବା ଡିକମ୍ପୋଜ୍ ହୋଇଯାଏ। ଏହି ଡିକମ୍ପୋଜ୍ଡ ଆବର୍ଜନାକୁ ପରିଚାଳିତ କରିବା ବହୁତ ସୁରକ୍ଷିତ ହୋଇଥାଏ ଏବଂ ସାର ବା ଖତ ଦୃଷ୍ଟିରୁ ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଏନ୍ପିକେ ପାଲଟିଯାଏ। କୃଷକମାନେ ଏନ୍ପିକେ ସହ ଭଲ ଭାବରେ ପରିଚିତ। ନାଇଟ୍ରୋଜେନ୍, ଫସ୍ଫରସ୍, ପୋଟାସିୟମ୍, ଏହା ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ ତଥା କୃଷି କ୍ଷେତ୍ର ପାଇଁ ବହୁତ ଉପଯୋଗୀ ହୋଇଥାଏ। ଯେଉଁଭଳି ଭାବେ ସରକାର ପଦକ୍ଷେପ ନେଉଛନ୍ତି, ଅନ୍ୟମାନେ ବି କିଛି ପଦକ୍ଷେପ ନେଉଥିବେ। ଆଉ ଏବେ ତ ଦୂରଦର୍ଶନରେ ସ୍ୱଚ୍ଛତା ସମାଚାର ନାମରେ ଏକ ବିଶେଷ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି, ସେଥିରେ ଏହିଭଳି କଥାଗୁଡ଼ିକ ଯେତେ ପ୍ରଚାର କରାଯିବ ସେତେ ଲାଭ ମିଳିବ। ସରକାରଙ୍କର ବିଭିନ୍ନ ବିଭାଗଗୁଡ଼ିକ ମଧ୍ୟ ନିୟମିତ ସ୍ୱଚ୍ଛତା ପକ୍ଷର ଆୟୋଜନ କରୁଛନ୍ତି। 3 ପ୍ରଥମ ପକ୍ଷରେ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ଏବଂ ଜନଜାତି ବିକାଶ ମନ୍ତ୍ରଣାଳୟ ଦ୍ୱାରା ସ୍ୱଚ୍ଛତା ଅଭିଯାନ ଉପରେ ଗୁରୁତ୍ୱ ଦିଆଯିବ। 3 ଦ୍ୱିତୀୟ ପକ୍ଷରେ ଆଉ 2 ବିଭାଗ, ମିନିଷ୍ଟ୍ରି ଅଫ୍ ସିପିଂ, ନୌପରିବହନ ବିଭାଗ ଏବଂ ଜଳସମ୍ପଦ ମନ୍ତ୍ରଣାଳୟ, ରିଭର ଡେଭଲପମେଣ୍ଟ ଆଣ୍ଡ ଗଙ୍ଗା ରିଜୁଭିନେସନ ମନ୍ତ୍ରଣାଳୟ ମଧ୍ୟ ସ୍ୱଚ୍ଛତା ଅଭିଯାନ ଆୟୋଜନ କରିବେ। ଆମେ ଜାଣୁ ଯେ ଆମ ଦେଶର କୌଣସି ନାଗରିକ ଯେତେବେଳେ କିଛି ଭଲ କାମ କରେ, ସେତେବେଳେ ସମଗ୍ର ଦେଶ ଏକ ନୂତନ ଶକ୍ତିର ଅନୁଭବ କରେ। ଦେଶର ଆତ୍ମବିଶ୍ୱାସ ଖୁବ୍ ବଢ଼ିଯାଏ। ରିଓ ପାରାଅଲମ୍ପିକରେ ଆମ ଦେଶର ଦିବ୍ୟାଙ୍ଗମାନେ ଯେଉଁ ପ୍ରଦର୍ଶନ କଲେ, ଆମେ ସମସ୍ତେ ତାକୁ ସ୍ୱାଗତ କରିଛୁ। ଏହି ମାସରେ ଆୟୋଜିତ ଦୃଷ୍ଟିହୀନ T20 ବିଶ୍ୱକପ୍ର ଫାଇନାଲରେ ପାକିସ୍ତାନକୁ ହରାଇ ଭାରତ ଲଗାତାର ଦ୍ୱିତୀୟ ଥର ପାଇଁ ବିଶ୍ୱ ଚମ୍ପିଆନ ହୋଇ ଦେଶର ଗୌରବ ବଢ଼ାଇଲା। ମୁଁ ପୁଣି ଥରେ ଦଳର ସମସ୍ତ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଉଛି। ଆମ ଦିବ୍ୟାଙ୍ଗ ସାଥୀମାନଙ୍କର ଏହି ଉପଲବ୍ଧି ପାଇଁ ଦେଶ ଗର୍ବିତ। ମୁଁ ସଦାସର୍ବଦା ବିଶ୍ୱାସ କରେ ଯେ ଆମର ଦିବ୍ୟାଙ୍ଗ ଭାଇ ଭଉଣୀମାନେ ସାମର୍ଥ୍ୟବାନ, ଦୃଢ଼ ସଂକଳ୍ପଯୁକ୍ତ, ସାହସୀ ଏବଂ ନିଷ୍ଠାବାନ ଅଟନ୍ତି। ସେମାନଙ୍କଠାରୁ ସବୁବେଳେ ଆମକୁ କିଛି ଶିଖିବାକୁ ମିଳିଥାଏ। କ୍ରୀଡ଼ା ହେଉ ବା ମହାକାଶ ବିଜ୍ଞାନ କ୍ଷେତ୍ର ହେଉ, ଆମ ଦେଶର ମହିଳାମାନେ କୌଣସି କ୍ଷେତ୍ରରେ ପଛୁଆ ନାହାନ୍ତି। ସେମାନେ ପାଦ ସହିତ ପାଦ ମିଳାଇ ଆଗେଇ ଚାଲିଛନ୍ତି ଏବଂ ଦେଶ ପାଇଁ ସୁନାମ ଅର୍ଜନ କରୁଛନ୍ତି। ଗତ କିଛିଦିନ ତଳେ ଏସିଆନ୍ ରଗ୍ବି ସେଭେନ୍ସ ଟ୍ରଫି ପ୍ରତିଯୋଗିତାରେ ଆମର ମହିଳାମାନେ ରୌପ୍ୟ ପଦକ ପାଇଲେ। ସେ ସମସ୍ତ ଖେଳାଳିମାନଙ୍କୁ ମୋର ବହୁତ ବହୁତ ଅଭିନନ୍ଦନ। March 8 ସମଗ୍ର ବିଶ୍ୱ ମହିଳା ଦିବସ ଭାବେ ପାଳନ କରୁଛି। ଭାରତରେ ଝିଅମାନଙ୍କୁ ମହତ୍ତ୍ୱ ଦିଆଯାଉ, ପରିବାର ଓ ସମାଜରେ ତାଙ୍କ ପ୍ରତି ସଚେତନତା ଓ ସମ୍ବେଦନଶୀଳତା ବଢ଼ିବା ଉଚିତ। ବେଟି ବଚାଓ ବେଟି ପଢ଼ାଓ ଆନ୍ଦୋଳନ ଦ୍ରୁତଗତିରେ ଆଗେଇ ଚାଲିଛି। ଆଜି ଏହା ଖାଲି ଏକ ସରକାରୀ କାର୍ଯ୍ୟକ୍ରମ ହୋଇ ରହିନି, ଏହା ସାମାଜିକ ସମ୍ବେଦନା ଏବଂ ଗଣଶିକ୍ଷାର ଏକ ଅଭିଯାନର ରୂପ ନେଇଛି। ଏହି କାର୍ଯ୍ୟକ୍ରମ ବିଗତ 2 ମଧ୍ୟରେ ଦେଶର ଜନମାନସକୁ ଏକତ୍ର କରିଦେଇଛି। ଦେଶର ପ୍ରତ୍ୟେକ କୋଣରେ ଏହି ଜ୍ୱଳନ୍ତ ପ୍ରସଙ୍ଗ ଉପରେ ଚିନ୍ତା କରିବାକୁ ଲୋକମାନଙ୍କୁ ବାଧ୍ୟ କରିଛି ଏବଂ ବହୁ ବର୍ଷ ଧରି ଚଳିଆସିଥିବା ରୀତିନୀତି ପ୍ରତି ଲୋକମାନଙ୍କର ଚିନ୍ତାଧାରାରେ ପରିବର୍ତ୍ତନ କରିପାରିଛି। ଯେତେବେଳେ ଖବରଟିଏ ମିଳେ ଯେ ଝିଅଟିଏ ଜନ୍ମ ହୋଇଥିବାରୁ ଉତ୍ସବର ଆୟୋଜନ ହୋଇଛି, ସେତେବେଳେ ବହୁତ ଖୁସି ଲାଗେ। କନ୍ୟା ସନ୍ତାନ ପ୍ରତି ଏହି ସକାରାତ୍ମକ ଚିନ୍ତାଧାରା ଏବେ ସାମାଜିକ ସ୍ୱୀକୃତିର କାରଣ ହୋଇଛି। ମୁଁ ଶୁଣିଲି ଯେ ତାମିଲନାଡ଼ୁ ରାଜ୍ୟର କୁଡାଲୁର ଜିଲ୍ଲାରେ ଏକ ବିଶେଷ ଅଭିଯାନ ଦ୍ୱାରା ବାଲ୍ୟ ବିବାହ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏପର୍ଯ୍ୟନ୍ତ ପାଖାପାଖି 175ରୁ ଅଧିକ ବାଲ୍ୟ ବିବାହକୁ ବନ୍ଦ କରାଯାଇପାରିଛି। ଜିଲ୍ଲା ପ୍ରଶାସନ ଦ୍ୱାରା ସୁକନ୍ୟା ସମୃଦ୍ଧି ଯୋଜନାରେ ପ୍ରାୟ 50-60 ହଜାର ଝିଅମାନଙ୍କ ପାଇଁ ବ୍ୟାଙ୍କ ଖାତା ଖୋଲାଯାଇଛି। ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ କନଭର୍ଜେନ୍ସ ମଡେଲ ଅନୁଯାୟୀ ସମସ୍ତ ବିଭାଗକୁ ବେଟି ବଚାଓ ବେଟି ପଢ଼ାଓ ଯୋଜନା ସହିତ ଯୋଡ଼ିଛନ୍ତି ଏବଂ ଗ୍ରାମସଭା ଆୟୋଜନ କରି ଅନାଥ ଝିଅମାନଙ୍କୁ ପୋଷ୍ୟକନ୍ୟା ରୂପେ ଗ୍ରହଣ କରି ତାଙ୍କୁ ନିଶ୍ଚିତ ଶିକ୍ଷାଦାନର ସମ୍ପୂର୍ଣ୍ଣ ପ୍ରୟାସ କରାଯାଉଛି। ମଧ୍ୟପ୍ରଦେଶରେ ହର୍ ଘର୍ ଦସ୍ତକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ଗ୍ରାମରେ ଏବଂ ପ୍ରତି ଘରେ ଘରେ ଝିଅମାନଙ୍କର ଶିକ୍ଷା ପାଇଁ ଅଭିଯାନ ଚାଲିଛି। ରାଜସ୍ଥାନରେ ମଧ୍ୟ ଅପ୍ନା ବଚ୍ଚା ଅପ୍ନା ବିଦ୍ୟାଳୟ ଅଭିଯାନ ଜରିଆରେ ଅଧାରୁ ପାଠପଢ଼ା ଛାଡ଼ିଥିବା ବାଳିକାମାନଙ୍କୁ ପୁଣି ସ୍କୁଲକୁ ଆଣିବା ଏବଂ ପୁଣି ପଢ଼ାଇବାର ପଦକ୍ଷେପ ନିଆଯାଉଛି। କହିବାର ତାତ୍ପର୍ଯ୍ୟ ହେଲା, ବେଟି ବଚାଓ ବେଟି ପଢ଼ାଅ ଆନ୍ଦୋଳନ ଆଜି ଅନେକ ରୂପରେ ଚାଲିଛି। ସମଗ୍ର ଆନ୍ଦୋଳନ ଏକ ଜନ ଆନ୍ଦୋଳନରେ ରୂପାନ୍ତରିତ ହୋଇଛି। ନୂଆ ନୂଆ ପରିକଳ୍ପନା ତା ସହିତ ଯୋଡ଼ି ହୋଇଯାଇଛି। ସ୍ଥାନୀୟ ଆବଶ୍ୟକତାକୁ ଧ୍ୟାନରେ ରଖି ତାକୁ ରୂପ ଦିଆଯାଇଛି। ମୁଁ ଏହାକୁ ଏକ ଶୁଭ ସଙ୍କେତ ମନେ କରୁଛି। March 8 ଯେତେବେଳେ ଆମେ ମହିଳା ଦିବସ ପାଳନ କରିବା, ସେତେବେଳେ ଆମର ଏହି ଗୋଟିଏ ଭାବ ରହିବା ଦରକାର, ମହିଳା ସେ ଶକ୍ତି, ସେ ସଶକ୍ତ ଭାରତର ନାରୀ, କମ୍ ବେଶୀ ନୁହେଁ, ସବୁଥିରେ ସେ ସମାନ ଅଧିକାରୀ। ମୋର ପ୍ରିୟ ଦେଶବାସୀ, ମନ୍ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣମାନଙ୍କ ସହ ସମୟ ସମୟରେ କିଛି କିଛି ଚର୍ଚ୍ଚା କରିବାର ସୁଯୋଗ ମିଳୁଛି। ଆପଣମାନେ ମଧ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛନ୍ତି। ଆପଣମାନଙ୍କଠାରୁ ମୋତେ ବହୁତ କିଛି ଜାଣିବାକୁ ମିଳୁଛି। ଦୁନିଆରେ କ'ଣ ଚାଲିଛି, ଗାଁରେ ଗରିବଙ୍କ ମନରେ କ'ଣ ସବୁ ରହିଛି, ସେସବୁ ମୋ ପାଖରେ ପହଞ୍ଚି ଯାଉଛି। ଆପଣମାନଙ୍କର ସହଭାଗିତା ପାଇଁ ମୁଁ ବହୁତ ବହୁତ କୃତଜ୍ଞ। ଅନେକ ଅନେକ ଧନ୍ୟବାଦ।